ପରମହଂସ ଯୋଗାନନ୍ଦଙ୍କ ରଚିତ ଯୋଗୀର ଆତ୍ମଚରିତ୍ରର ପଞ୍ଚମ ପରିଚ୍ଛେଦ ଗନ୍ଧ ବାବାଙ୍କ ଅଲୌକିକ ପ୍ରଦର୍ଶନ। ଭଗବାନଙ୍କ ରାଜ୍ୟରେ ପ୍ରତ୍ୟେକ ଜିନିଷ ପାଇଁ ଏକ ଋତୁ ଏବଂ ପ୍ରତ୍ୟେକ କାମ ପାଇଁ ଏକ ସମୟ ଅଛି। ନିଜକୁ ସାନ୍ତ୍ୱନା ଦେବା ପାଇଁ ସୋଲମନଙ୍କର ଏହି ପ୍ରଜ୍ଞା ମୋର ନଥିଲା। ଘରୁ ବୁଲିବାକୁ ବାହାରିଲେ ମୁଁ ସବୁବେଳେ ମୋର ବିଧିନିର୍ଦ୍ଦିଷ୍ଟ ଗୁରୁଙ୍କର ମୁଖମଣ୍ଡଳ ଖୋଜୁଥାଏ, କିନ୍ତୁ ମୋର ହାଇସ୍କୁଲ ପଢ଼ା ଶେଷ ନ ହେବା ପର୍ଯ୍ୟନ୍ତ ମୁଁ ତାଙ୍କର ଦର୍ଶନ ପାଇନଥିଲି। ଅମର ସହିତ ହିମାଳୟକୁ ପଳାଇବା ଏବଂ ଶ୍ରୀ ଯୁକ୍ତେଶ୍ୱରଙ୍କର ମୋ ଜୀବନରେ ଆବିର୍ଭାବ, ସେହି ମହତ୍ତ୍ୱପୂର୍ଣ୍ଣ ଦିନଟି ମଧ୍ୟରେ 2 ବର୍ଷ ବିତିଗଲା। ଏହି ସମୟ ମଧ୍ୟରେ ବହୁ ମହାତ୍ମାଙ୍କ ସହିତ ମୋର ସାକ୍ଷାତ ହେଲା। ଗନ୍ଧ ବାବା, ବ୍ୟାଘ୍ରସ୍ୱାମୀ, ନଗେନ୍ଦ୍ରନାଥ ଭାଦୁଡ଼ି, ମାଷ୍ଟର ମହାଶୟ ଏବଂ ବଙ୍ଗଳାର ପ୍ରସିଦ୍ଧ ବୈଜ୍ଞାନିକ ସାର୍ ଜଗଦୀଶ ଚନ୍ଦ୍ର ବୋଷ। ଗନ୍ଧ ବାବାଙ୍କ ସହିତ ମୋର ସାକ୍ଷାତର 2ଟି ଭୂମିକା ଥିଲା। ସେଥିରୁ ଗୋଟିଏ ଥିଲା ସମତାଳୀୟ ଏବଂ ଅନ୍ୟଟି ହାସ୍ୟୋଦ୍ଦୀପକ। ଭଗବାନ ସରଳ ଓ ତାଙ୍କ ବିନା ଆଉ ସବୁ ଜଟିଳ। ପ୍ରକୃତିର ଆପେକ୍ଷିକ ଜଗତରେ ପୂର୍ଣ୍ଣ ମୂଲ୍ୟବୋଧର ଅନ୍ୱେଷଣ କରୁନାହିଁ। କାଳୀ ମନ୍ଦିରରେ କାଳୀମୂର୍ତ୍ତି ସାମ୍ନାରେ ମୁଁ ନୀରବରେ ଛିଡ଼ା ହୋଇଥିବା ସମୟରେ ଏହି ଦାର୍ଶନିକ ତତ୍ତ୍ୱ ଧୀରେ ଧୀରେ ମୋ କାନ ଭିତରେ ପ୍ରବେଶ କଲା। ବୁଲିପଡ଼ି ଦେଖିଲି ଜଣେ ଦୀର୍ଘକାୟ ପୁରୁଷ। ତାଙ୍କ ପରିଧାନ ବା ପରିଧାନ ଅଭାବରୁ ଜଣାଯାଉଥିଲା ସେ ଜଣେ ଅବଧୂତ ସନ୍ନ୍ୟାସୀ। ବାସ୍ତବରେ ଆପଣ ମୋର ମାନସିକ ଆଲୋଡ଼ନ ଭେଦ କରିପାରିଛନ୍ତି, କୃତଜ୍ଞତା ଜଣାଇ ମୁଁ ଟିକେ ମୂର୍ଖି ହସିଲି। ପ୍ରକୃତିର ଶୁଭଙ୍କରୀ ଏବଂ ଭୀତିପ୍ରଦ ରୂପକ ପ୍ରତୀକ କାଳୀ ଏପରି ବିଭ୍ରମ ସୃଷ୍ଟି କରନ୍ତି ଯେ ମୋଠାରୁ ଅଧିକ ଜ୍ଞାନୀ ଲୋକମାନେ ମଧ୍ୟ ବିଭ୍ରାନ୍ତ ହୋଇଯାଆନ୍ତି। ଖୁବ୍ କମ୍ ବ୍ୟକ୍ତି ତାଙ୍କର ରହସ୍ୟ ଭେଦ କରିଛନ୍ତି। ପ୍ରତ୍ୟେକ ବୁଦ୍ଧିମାନ ବ୍ୟକ୍ତି ସମ୍ମୁଖରେ ଜୀବନ ରଖିଦେଇଛି ନାରୀ ସିଂହ ମୂର୍ତ୍ତି ପରି ଶୁଭ ଏବଂ ଅଶୁଭର ଆହ୍ୱାନକାରୀ ରହସ୍ୟ। ପ୍ରାଚୀନ ଗ୍ରୀକ୍ ସାମ୍ରାଜ୍ୟର ଥିବସ୍ ସହର ଅଧିବାସୀମାନଙ୍କ ପରି ଅଧିକାଂଶ ବ୍ୟକ୍ତି ଏହାର ସମାଧାନ ପାଇଁ ଉଦ୍ୟମ ନ କରି ନିଜର ଜୀବନ ଆହୁତି ଦେଇ ଦଣ୍ଡ ଭୋଗ କରନ୍ତି। କ୍ୱଚିତ୍ ଜଣେ ଅଧେ ମହାପୁରୁଷ ଆଦୌ ପରାଜୟ ସ୍ୱୀକାର କରନ୍ତି ନାହିଁ, ଦ୍ୱୈତର ମାୟାରୁ ସେ ତୋଳି ଆଣନ୍ତି ଅଦ୍ୱୈତର ଅଖଣ୍ଡ ସତ୍ୟ। ମହାଶୟ, ଆପଣ ତ ବେଶ ବିଶ୍ୱାସର ସହିତ କହୁଛନ୍ତି। ମୁଁ ବହୁଦିନ ଧରି ଆନ୍ତରିକତାର ସହ ଆତ୍ମନିରୀକ୍ଷଣ କରିଆସିଛି। ଜ୍ଞାନପ୍ରାପ୍ତି ପାଇଁ ଏହା ଏକ ଅତ୍ୟନ୍ତ କଷ୍ଟକର ପଥ। ଆତ୍ମପରୀକ୍ଷା, ନିରନ୍ତର ସ୍ୱବିଚାର, ପର୍ଯ୍ୟବେକ୍ଷଣ ଏକ କଠିନ ତଥା ଛିନ୍ନ ଭିନ୍ନ ହୋଇଯିବା ଭଳି ଅଭିଜ୍ଞତା। ଏହା ସବୁଠାରୁ ବଳିଷ୍ଠ ଅହଙ୍କାରକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିଦିଏ। ଭାବ ଦିବ୍ୟ ଦ୍ରଷ୍ଟା ଭାବ ସୃଷ୍ଟି କରିବାରେ ପ୍ରକୃତ ଆତ୍ମବିଶ୍ଳେଷଣ କିନ୍ତୁ ଗାଣିତିକ ସୂତ୍ର ଭଳି କାର୍ଯ୍ୟ କରେ। ଆତ୍ମପ୍ରକାଶର ଧାରା, ଆତ୍ମପ୍ରଶଂସା ଭାବ ବ୍ୟକ୍ତିଗତ ଆତ୍ମାଭିମାନ ସୃଷ୍ଟିର କାରଣ ହୋଇଥାଏ। ଆତ୍ମାଭିମାନୀ ବ୍ୟକ୍ତିମାନେ ପରମେଶ୍ୱର ଏବଂ ବିଶ୍ୱ ସମ୍ବନ୍ଧରେ ନିଜର ବ୍ୟାଖ୍ୟା ଦେବାକୁ ତାଙ୍କର ବ୍ୟକ୍ତିଗତ ସ୍ୱାଧିକାର ବୋଲି ଭାବନ୍ତି। ଏଭଳି ଔଦ୍ଧତ୍ୟପୂର୍ଣ୍ଣ ମୌଳିକତା ସମ୍ମୁଖରୁ ସତ୍ୟ କିନ୍ତୁ ନିଃସନ୍ଦେହ ଭାବରେ ନମ୍ରତାର ସହିତ ବିଦାୟ ନିଏ। ମୋତେ ଏହି ଆଲୋଚନା ବେଶ ଭଲ ଲାଗୁଥିଲା। ନିଜକୁ ଛଳନାରୁ ମୁକ୍ତ ନ କଲା ପର୍ଯ୍ୟନ୍ତ ମନୁଷ୍ୟ କୌଣସି ଚିରନ୍ତନ ସତ୍ୟ ଉପଲବ୍ଧି କରିପାରେ ନାହିଁ। ଯୁଗ ଯୁଗର ସଂସ୍କାର ଦ୍ୱାରା ପଙ୍କିଳ ମନୁଷ୍ୟ ମନ ଅସଂଖ୍ୟ ଜାଗତିକ ମାୟା ଦ୍ୱାରା ପରିଚାଳିତ ବିତୃଷ୍ଣ ଜୀବନର ନିଷ୍ଫଳତାରେ ପରିପୂର୍ଣ୍ଣ। ମନୁଷ୍ୟ ଯେତେବେଳେ ପ୍ରଥମ ଥର ପାଇଁ ଅନ୍ତର୍ନିହିତ ଶତ୍ରୁମାନଙ୍କର ସମ୍ମୁଖୀନ ହୁଏ, ରଣଭୂମିର ଯୁଦ୍ଧ ତାକୁ ସାମାନ୍ୟ ମନେ ହୁଏ। ଏମାନେ ମରଣଶୀଳ ଶତ୍ରୁ ନୁହନ୍ତି ଯେ ସେମାନଙ୍କୁ ଭୟାବହ ସାମର୍ଥ୍ୟର ପ୍ରଦର୍ଶନ ଦ୍ୱାରା ପରାଜିତ କରିହେବ। ଜ୍ଞାନହୀନ କାମନା ବାସନା ପ୍ରଭୃତି ସୈନିକମାନେ ସର୍ବତ୍ର ବିରାଜମାନ ଏବଂ ବିଶ୍ରାମ ବିମୁଖ। ନିଦ୍ରାରେ ମଧ୍ୟ ଏମାନେ ମନୁଷ୍ୟର ଅନୁଧାବନ କରନ୍ତି। ମାରାତ୍ମକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ସେମାନେ ଆମ ସମସ୍ତଙ୍କୁ ହତ୍ୟା କରିବାକୁ ଚେଷ୍ଟା କରନ୍ତି। ଯେଉଁ ମନୁଷ୍ୟ ନିଜର ଆଦର୍ଶକୁ ଜଳାଞ୍ଜଳି ଦେଇ ଭାଗ୍ୟ ନିକଟରେ ଆତ୍ମସମର୍ପଣ କରେ ତାକୁ ବିଚାରହୀନ କୁହାଯିବ। ଦୁର୍ବଳ, ମୂର୍ଖ, ନିନ୍ଦନୀୟ ବ୍ୟକ୍ତି ବ୍ୟତୀତ ତାକୁ ଆଉ କ'ଣ ବା କୁହାଯାଇପାରେ? ପୂଜ୍ୟ ମହାଶୟ, ସନ୍ଦିଗ୍ଧ ଜନତା ପ୍ରତି ଆପଣଙ୍କର କ'ଣ ଆଦୌ ସହାନୁଭୂତି ନାହିଁ? ମୁହୂର୍ତ୍ତକ ପାଇଁ ସାଧୁ ମୌନ ରହିଲେ। ତାପରେ ସେ ପରୋକ୍ଷ ଭାବରେ ଉତ୍ତର ଦେଲେ, ସକଳ ଗୁଣର ଆଧାର ସଦୃଶ ଅଦୃଶ୍ୟ ପରମେଶ୍ୱର ଏବଂ ଆପାତତଃ ସକଳ ଗୁଣ ବିବର୍ଜିତ ଦୃଶ୍ୟମାନ ମନୁଷ୍ୟ ଉଭୟଙ୍କୁ ଏକାଧାରରେ ଭଲ ପାଇବା ଅନେକ ସମୟରେ କଷ୍ଟକର। କିନ୍ତୁ ତୀକ୍ଷ୍ଣ ବୁଦ୍ଧି ଯେକୌଣସି ଗୋଲକ ଧନ୍ଦାର ସମ୍ମୁଖୀନ ହୋଇପାରେ। ଏହାଦ୍ୱାରା ଅନ୍ତର୍ଜଗତର ଗବେଷଣା ଅବିଳମ୍ବେ ଦେଖାଇଦିଏ ମନୁଷ୍ୟ ମନର ଐକ୍ୟ, ସମସ୍ତଙ୍କ ମଧ୍ୟରେ ଥିବା ଦୃଢ଼ ସ୍ୱାର୍ଥ ପ୍ରଣୋଦିତ ଆତ୍ମୀୟତା, ଅନ୍ତତଃ ଗୋଟିଏ ଅର୍ଥରେ ମନୁଷ୍ୟ ମଧ୍ୟରେ ଭାତୃଭାବ ପ୍ରକଟିତ ହୁଏ। ଐକ୍ୟର ଏହି ଆବିଷ୍କାର ଆଣେ ଏକ ଅଦ୍ଭୁତ ବିନମ୍ରତା, ପରିପକ୍ୱ ହୋଇ ଏହା ସ୍ୱଜନମାନଙ୍କ ପାଇଁ ଅନୁକମ୍ପାରେ ପରିଣତ ହୁଏ। କିନ୍ତୁ ଆତ୍ମାର ଅନ୍ୱେଷଣ ନ ହେବା ପର୍ଯ୍ୟନ୍ତ ତା'ର ଲୁକ୍କାୟିତ ଆରୋଗ୍ୟକାରୀ ଶକ୍ତି ସମ୍ବନ୍ଧରେ ଜ୍ଞାନ ହୁଏ ନାହିଁ। ମହାଶୟ, ପ୍ରତ୍ୟେକ ଯୁଗରେ ସାଧୁସନ୍ଥମାନେ ଆପଣଙ୍କ ପରି ଦୁଃଖ ଯନ୍ତ୍ରଣା ଅନୁଭବ କରିଛନ୍ତି। କେବଳ ସ୍ୱଳ୍ପ ବୁଦ୍ଧି ସମ୍ପନ୍ନ ଲୋକ ନିଜ ଦୁଃଖ ଯନ୍ତ୍ରଣାରେ ନିମଜ୍ଜିତ ରହି ଅନ୍ୟମାନଙ୍କର ଦୁଃଖ ପ୍ରତି ସମସ୍ତ ପ୍ରତିକ୍ରିୟା ହରାଇ ବସେ। ସାଧୁଙ୍କ ମୁହଁରେ କଠୋରତା ବେଶ କୋମଳ ହୋଇଆସିଲା। ଅସ୍ତ୍ର ଚିକିତ୍ସକ ଶାଣିତ ଛୁରୀରେ କାଟିଲା ଭଳି ଯେଉଁ ବ୍ୟକ୍ତି ଆତ୍ମବିଶ୍ଳେଷଣ କରେ, ସେ ସାର୍ବଜନୀନ ସହାନୁଭୂତିର ବିସ୍ତୃତି ଅନୁଭବ କରେ। ଅହମିକାର ଅସହନୀୟ ଦାବିମାନଙ୍କରୁ ତାକୁ ମୁକ୍ତି ମିଳେ। ସେଭଳି ମାଟିରେ ଈଶ୍ୱର ପ୍ରେମର ଫୁଲ ଫୁଟି ଉଠେ। ଜୀବ ତା'ର ସ୍ରଷ୍ଟାମାନଙ୍କ ଆଡ଼କୁ ଢଳେ। ଅନ୍ୟ କୌଣସି ପାଇଁ ନହେଲେ ମଧ୍ୟ ସେ ଦୁଃଖରେ ପ୍ରଶ୍ନ କରେ, କାହିଁକି କାହିଁକି ଭଗବାନ, କାହିଁକି ଏଭଳି। ଯେଉଁ ପରମେଶ୍ୱରଙ୍କର ସୌନ୍ଦର୍ଯ୍ୟ ହିଁ ମନୁଷ୍ୟର ଏକମାତ୍ର ଆକର୍ଷଣର କେନ୍ଦ୍ର ହେବା ଉଚିତ, ପରିଶେଷରେ ଯନ୍ତ୍ରଣାର କ୍ରୁର କଷାଘାତ ମନୁଷ୍ୟକୁ ତା ସମୀପକୁ ନେଇଯାଏ। କଲିକତାର କାଳୀ ମନ୍ଦିରରେ ସେ ମହାତ୍ମା ଏବଂ ମୁଁ ଉପସ୍ଥିତ ଥିଲୁ। ମୁଁ ଏହି ମନ୍ଦିରର ସୁବିଦିତ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଯାଇଥିଲି, କିନ୍ତୁ ମନ୍ଦିରର ଅଳଙ୍କୃତ ଶୋଭାକୁ ଖାମଖିଆଲି ଭାବେ ଏଡ଼ାଇ ଦେଇ ମୋର ଏହି ଆକସ୍ମିକ ବନ୍ଧୁ ଜଣକ କହିଲେ, ଇଟା ଓ ସିମେଣ୍ଟ ଆମେ ଶୁଣିଲା ଭଳି ଗୀତ ଗାଆନ୍ତି ନାହିଁ, କେବଳ ମନୁଷ୍ୟର ପ୍ରାଣଭରା ସଙ୍ଗୀତ ଶୁଣିଲେ ଆମର ହୃଦୟ ଖୋଲେ। ପ୍ରବେଶ ଦ୍ୱାରର ଆକର୍ଷଣୀୟ ସୂର୍ଯ୍ୟାଲୋକ ଆଡ଼କୁ ଆମେ ବୁଲିବାକୁ ଚାଲିଗଲୁ। ସେଠାରେ ଦଳଦଳ ହୋଇ ଭକ୍ତମାନେ ଯିବା ଆସିବା କରୁଥିଲେ। ଚିନ୍ତାଶୀଳ ଭାବରେ ଯୋଗୀ ମୋତେ ନିରୀକ୍ଷଣ କରି କହିଲେ, ତୁମ୍ଭେ ଯୁବକ, ଭାରତର ମଧ୍ୟ ଯୌବନାବସ୍ଥା। ପ୍ରାଚୀନ ଯୁଗର ମୁନିଋଷିମାନେ ଆଧ୍ୟାତ୍ମିକ ଜୀବନଯାପନ ପ୍ରଣାଳୀ ସବୁ ବ୍ୟବସ୍ଥା କରିଯାଇଛନ୍ତି, ଯାହାର ମୂଳୋତ୍ପାଟନ ସମ୍ଭବ ନୁହେଁ। ସେମାନଙ୍କର ପ୍ରାଚୀନ ନୀତିବାକ୍ୟ ଆଜି ମଧ୍ୟ ଏହି ଦେଶ ପାଇଁ ଯଥେଷ୍ଟ। ଭୌତିକତାବାଦର ଅନେକ ପ୍ରତାରଣା ସତ୍ତ୍ୱେ ଶୃଙ୍ଖଳାଗତ ଏହି ନୀତିବାକ୍ୟ ସବୁ ଏବେ ମଧ୍ୟ ଭାରତକୁ ପରିଚାଳିତ କରୁଛି। ଏବେ ମଧ୍ୟ ଏହା ବର୍ତ୍ତମାନ ଯୁଗ ପାଇଁ ଅନୁପଯୋଗୀ ନ ହୋଇ ବ୍ୟବହାରିକ ଜ୍ଞାନ ସମ୍ପନ୍ନ ହୋଇଛି। ସହସ୍ର ସହସ୍ର ବର୍ଷ ଧରି ଯାହାର ଗଣନା କରିବାକୁ ପଣ୍ଡିତମାନେ ଅକ୍ଷମ, ସନ୍ଦିଗ୍ଧମାନା କାଳ ବେଦର ମୂଲ୍ୟ ସ୍ୱୀକାର କରିଆସିଛି। ଏହା ତୁମର ପରମ୍ପରା ବୋଲି ଗ୍ରହଣ କର। ଏହି ପ୍ରଗଳ୍ଭ ସାଧୁଙ୍କଠାରୁ ଭକ୍ତିପୂର୍ଣ୍ଣ ବିଦାୟ ନେଉଥିବା ବେଳେ ଭବିଷ୍ୟତବାଣୀ ଶକ୍ତିର ପରିଚୟ ଦେଇ ସେ କହିଲେ, ତୁମେ ଏଠାରେ ଯିବା ପରେ ଆଜି ତୁମର ଗୋଟେ ଅସାଧାରଣ ଅନୁଭୂତି ହେବ। ମୁଁ ମନ୍ଦିର ବେଢ଼ା ଛାଡ଼ି ଲକ୍ଷ୍ୟହୀନ ଭାବରେ ବୁଲିବାରେ ଲାଗିଲି। ଗୋଟିଏ ମୋଡ଼ ବୁଲିଲା ପରେ ଜଣେ ପୁରୁଣା ଜଣାଶୁଣା ଲୋକଙ୍କ ହାବୁଡ଼ରେ ପଡ଼ିଗଲି। ତାଙ୍କର ବାକ୍ୟାଳାପ ଶକ୍ତି ଏତେ ପ୍ରବଳ ଯେ କହିଲା ବେଳେ ତାଙ୍କର ସମୟ ଜ୍ଞାନ ରହେ ନାହିଁ, ଅନନ୍ତକାଳ ମଧ୍ୟ ତାଙ୍କ ପାଇଁ ଯଥେଷ୍ଟ ନୁହେଁ। ସେ ପ୍ରତିଶ୍ରୁତି ଦେଇ କହିଲେ, ଆମର ବିଚ୍ଛେଦ କାଳ ମଧ୍ୟରେ ଯାହା ସବୁ ଘଟିଯାଇଛି ସେସବୁ ମୋତେ କହିଦେଲେ ମୁଁ ତୋତେ ଅଳ୍ପ ସମୟ ମଧ୍ୟରେ ଛାଡ଼ିଦେବି। ମୁଁ କହିଲି, ଆରେ କି ମୁସ୍କିଲ, ଏଇକ୍ଷଣି ମୋତେ ତୋଠାରୁ ବିଦାୟ ନେବାକୁ ହେବ। କିନ୍ତୁ ସେ ମୋ ହାତ ଧରି ଅଟକେଇଲା ଏବଂ ମୋଠାରୁ ସବୁ ଖବର ଟିକ୍ନିକ୍ କରି ଆଦାୟ କରିବା ପାଇଁ ମୋତେ ବାଧ୍ୟ କଲା। କୌତୁକରେ ମୁଁ ମନେ ମନେ ଭାବୁଥାଏ, ଲୋକଟା ଲୋଭି ଗଧିଆ ପରି, ମୁଁ ତାକୁ ଯେତେ ଅଧିକ କହୁଥାଏ ସେ ଆହୁରି ଅଧିକ ଖବର ସଂଗ୍ରହ କରିବା ପାଇଁ ବ୍ୟାକୁଳ ହେଉଥାଏ। ସେଠାରୁ ମୁକ୍ତି ପାଇ ପଳାୟନ ଯିବା ପାଇଁ ଗୋଟିଏ ସୁନ୍ଦର ବାଟ ବାହାର କରିବା ପାଇଁ ମୋ ମନେ ମନେ ମୁଁ ମା କାଳୀଙ୍କୁ ପ୍ରାର୍ଥନା କଲି। ମୋର ସାଙ୍ଗ ଜଣକ ହଠାତ୍ ମୋତେ ଛାଡ଼ିଦେଲା। ନିଷ୍କୃତିର ଏକ ଦୀର୍ଘ ନିଶ୍ୱାସ ଛାଡ଼ି ମୁଁ ମୋର ଗତିକୁ ଦୁଇ ଗୁଣ ବଢ଼ାଇ ଆଗକୁ ଚାଲିଲି। ମନରେ ଭୟ ଥାଏ, କାଳେ ସେହି ବାଚାଳ କବଳରେ ପୁଣିଥରେ ପଡ଼ିଯିବି। ମୋ ପଛରେ ଦ୍ରୁତ ପଦକ୍ଷେପର ସହ ଶବ୍ଦ ଶୁଣି ମୁଁ ଆହୁରି ଦ୍ରୁତ ଗତିରେ ଚାଲିଲି। ପଛକୁ ଚାହିଁବାର ସାହସ ପଣ ନଥିଲା। ଗୋଟିଏ ଡିଆଁରେ ଯୁବକ ଜଣକ ମୋ ସହିତ ମିଶିଯାଇ ଆନନ୍ଦରେ ମୋ କାନ୍ଧ ଉପରେ ହାତ ରଖିଲା। ଅଳ୍ପ କେତେ ଗଜ ଆଗରେ ଥିବା ଗୋଟିଏ ଘର ଆଡ଼କୁ ଦେଖାଇ ସେ କହିଲା, ତତେ କହିବାକୁ ମୁଁ ଭୁଲି ଯାଇଥିଲି, ସେ ଘରେ ଗନ୍ଧ ବାବା ରୁହନ୍ତି, ତାଙ୍କୁ ସାକ୍ଷାତ କରିବୁ, ସେ ଜଣେ ଚିତ୍ତାକର୍ଷକ ବ୍ୟକ୍ତି, ତୋର ଅସ୍ୱାଭାବିକ ଅନୁଭୂତି ହୋଇପାରେ, ବିଦାୟ। ଏତିକି କହି ସେ ମୋର ପିଛା ଛାଡ଼ି ଚାଲିଗଲା। କାଳୀଘାଟ ମନ୍ଦିରରେ ଠିକ୍ ଏହି ଭାଷାରେ ସାଧୁ ବାବା କହିଥିବା ଭବିଷ୍ୟତବାଣୀ ମୋର ମନେ ପଡ଼ିଗଲା। ବିଚଳିତ ହୋଇ ମୁଁ ସେଇ ଘର ଭିତରେ ପ୍ରସିଲି। ମୋତେ ଏକ ପ୍ରଶସ୍ତ ବୈଠକ ଖାନା ଭିତରକୁ ନିଆଗଲା। କମଳା ଲେମ୍ବୁ ରଙ୍ଗର ଏକ ବହଳ ଗାଲିଚା ଉପରେ ଦଳେ ଲୋକ ଏଠି ସେଠି ବସିଥିଲେ। ଏକ ଭୟ ମିଶ୍ରିତ ଅନୁଚ୍ଚ ସ୍ୱର ମୋ କାନରେ ପଡ଼ିଲା, ଚିତାବାଘର ଛାଲ ଉପରେ ବସିଥିବା ଗନ୍ଧ ବାବାଙ୍କୁ ଦେଖ, ଗନ୍ଧହୀନ ଫୁଲରେ ସେ ଯେକୌଣସି ଫୁଲର ପ୍ରାକୃତିକ ସୁଗନ୍ଧ ଆଣିପାରନ୍ତି। ମୋ ଉଳିଯାଇଥିବା ଫୁଲକୁ ପୁନର୍ଜୀବନ କରିପାରନ୍ତି କିମ୍ବା ମଣିଷର ଦେହରୁ ଆମୋଦଦାୟକ ସୁଗନ୍ଧ ବାହାର କରିପାରନ୍ତି। ମୁଁ ସିଧାସଳଖ ଯୋଗୀଙ୍କୁ ଚାହିଁଲି। ତାଙ୍କ ଚଞ୍ଚଳ ଦୃଷ୍ଟି ମୋ ଉପରେ ପଡ଼ି ସ୍ଥିର ହୋଇଗଲା। ସେ ଥିଲେ ପୃଥୁଳକାୟ, ଶ୍ମଶ୍ରୁଯୁକ୍ତ, କୃଷ୍ଣବର୍ଣ୍ଣ, ଚକ୍ଷୁ ଦୁଇଟି ବୃହତ୍ ଏବଂ ଉଜ୍ଜଳ। ବାବା, ତୁମକୁ ଦେଖି ଖୁସି ହେଲି। ତୁମେ କ'ଣ ଚାହଁ? ତୁମେ ଯେକୌଣସି ସୁଗନ୍ଧ ଅତର ନେବ କି? କ'ଣ ପାଇଁ? ତାଙ୍କର ମନ୍ତବ୍ୟ ମୋତେ ପିଲାଳିଆ ମନେ ହେଲା। ସୁଗନ୍ଧ ଦ୍ରବ୍ୟ ଉପଭୋଗ କରିବାର ଆଶ୍ଚର୍ଯ୍ୟଜନକ ଅଭିଜ୍ଞତା ପାଇଁ ଭଗବାନଙ୍କୁ ସୁଗନ୍ଧ ଦ୍ରବ୍ୟ ପ୍ରସ୍ତୁତ କରିବା ପାଇଁ ନିୟୋଜିତ କରିବ ନା କ'ଣ? ସେଥିରେ କ'ଣ ହେଲା? ଯାହା ହେଲେ ବି ତ ଭଗବାନ ସୁଗନ୍ଧ ସୃଷ୍ଟି କରନ୍ତି। ହଁ, ସେ ଫୁଲର ନରମ ପାଖୁଡ଼ା ମଧ୍ୟରେ ଗନ୍ଧ ସୃଷ୍ଟି କରନ୍ତି, ସଦ୍ୟ ବ୍ୟବହାର ପରେ ତାକୁ ଫୋପାଡ଼ି ଦେବା ପାଇଁ। ଆପଣ କ'ଣ ଫୁଲ ସୃଷ୍ଟି କରିପାରିବେ? ହଁ, କିନ୍ତୁ ଛୋଟ ବାବୁ, ସାଧାରଣତଃ ମୁଁ ସୁଗନ୍ଧ ଅତର ତିଆରି କରେ। ତାହେଲେ ତ ଅତର କାରଖାନା ଗୁଡ଼ିକ ବନ୍ଦ ହୋଇଯିବ। ସେମାନଙ୍କର ବ୍ୟବସାୟକୁ ମୁଁ ଚାଲୁ ରହିବାକୁ ଦେବି। ମୋର ଉଦ୍ଦେଶ୍ୟ ହେଲା ଭଗବାନଙ୍କର ଶକ୍ତି ପ୍ରଦର୍ଶନ କରିବା। ମହାଶୟ, ଭଗବାନଙ୍କୁ ପ୍ରମାଣ କରିବାର କୌଣସି ଆବଶ୍ୟକତା ଅଛି କି? ପ୍ରତ୍ୟେକ ସ୍ଥାନରେ, ପ୍ରତ୍ୟେକ ବସ୍ତୁରେ ସେ ଚମତ୍କାରିତା ଦେଖାଉନାହାନ୍ତି କି? ହଁ, କିନ୍ତୁ ତାଙ୍କର ଅସୀମ ସୃଜନାତ୍ମକ ବୈଚିତ୍ର୍ୟର କିଛି ଅଂଶ ଆମେମାନେ ମଧ୍ୟ ପ୍ରଦର୍ଶନ କରିବା ଉଚିତ। ଏହି ବିଦ୍ୟା ହାସଲ କରିବାକୁ ଆପଣଙ୍କୁ କେତେ ବର୍ଷ ଲାଗିଲା?
12 ବର୍ଷ।
ଯୌଗିକ ଉପାୟରେ ସୁଗନ୍ଧ ଦ୍ରବ୍ୟ ପ୍ରସ୍ତୁତ କରିବା ପାଇଁ? ମହାମାନ୍ୟ ଯୋଗୀ, ମୋର ମନେ ହେଉଛି ସୁଗନ୍ଧ ଦ୍ରବ୍ୟ ପ୍ରସ୍ତୁତ କରିବା ପାଇଁ ଆପଣ 12 ବର୍ଷ ନଷ୍ଟ କରିଦେଲେ, ଯାହା ଅଳ୍ପ କେତୋଟି ଟଙ୍କା ନେଇ ଯେକୌଣସି ଫୁଲ ବିକାଳି ଦୋକାନରୁ ଆପଣ କିଣିପାରିଥାନ୍ତେ। ଫୁଲ ମଉଳିଗଲେ ସୁଗନ୍ଧ ଚାଲିଯାଏ, ମୃତ୍ୟୁ ଆସିଲେ ସୁଗନ୍ଧ ବି ଚାଲିଯାଏ। ଯାହା କେବଳ ଶରୀରକୁ ଆନନ୍ଦ ଦିଏ, ମୁଁ ତାହାର କାମନା କରିବି କାହିଁକି? ଦାର୍ଶନିକ ମହାଶୟ, ତୁମକୁ ଦେଖି ଖୁସି ହେଲି। ବର୍ତ୍ତମାନ ତୁମର ଡାହାଣ ହାତ ବଡ଼ ହାତ। ସେ ଆଶୀର୍ବାଦ କରିବା ପରି ମୁଦ୍ରା କଲେ। ମୁଁ ଗନ୍ଧ ବାବାଙ୍କ ଠାରୁ ଅଳ୍ପ କେତେ ଫୁଟ୍ ଦୂରରେ ଥିଲି। ମୋ ଶରୀରକୁ ଛୁଇଁ ପାରିବା ଭଳି କେହି ନିକଟତର ନଥିଲେ। ମୁଁ ହାତ ବଢ଼ାଇଲି, ଯୋଗୀ ମୋର ହାତକୁ ଛୁଇଁଲେ ନାହିଁ। ତୁମେ କେଉଁ ପ୍ରକାର ସୁଗନ୍ଧ ଚାହଁ?
ଗୋଲାପ
ତଥାସ୍ତୁ। ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲି ଯେ ମୋ ହାତ ପାପୁଲିର ମଧ୍ୟଭାଗରୁ ଗୋଲାପ ଫୁଲର କମନୀୟ ସୁଗନ୍ଧ ମହକି ଉଠିଲା। ଟିକେ ହସି ଦେଇ ନିକଟରେ ଥିବା ଗୋଟିଏ ଫୁଲଦାନୀରୁ ମୁଁ ଏକ ଗନ୍ଧହୀନ ବଡ଼ ଧଳା ଫୁଲ ଉଠାଇଲି। ଆଚ୍ଛା, ଏହି ଗନ୍ଧହୀନ ଫୁଲରୁ ଜୁଇ ଫୁଲର ଗନ୍ଧ ବାହାରିପାରିବ କି?
ତଥାସ୍ତୁ।
ଫୁଲଟିର ପାଖୁଡ଼ାରୁ ହଠାତ୍ ଜୁଇର ସୁଗନ୍ଧ ମହକି ଉଠିଲା। ଏହି ଅଦ୍ଭୁତ କୌଶଳ ପ୍ରଦର୍ଶନକାରୀଙ୍କୁ ଧନ୍ୟବାଦ ଜଣାଇ ତାଙ୍କର ଜଣେ ଶିଷ୍ୟଙ୍କର ମୁଁ ନିକଟରେ ବସିଲି। ସେ ମୋତେ କହିଲେ ଯେ ଗନ୍ଧ ବାବାଙ୍କର ଅସଲ ନାମ ହେଲା ସ୍ୱାମୀ ବିଶୁଦ୍ଧାନନ୍ଦ। ସେ ତିବ୍ବତର ଜଣେ ଗୁରୁଙ୍କଠାରୁ ଅନେକ ଆଶ୍ଚର୍ଯ୍ୟଜନକ ଗୁପ୍ତ ବିଦ୍ୟା ଶିକ୍ଷା କରିଛନ୍ତି। ମୋତେ ନିର୍ଭରଯୋଗ୍ୟ ଭାବରେ କୁହାଗଲା ଯେ ସେ ସେହି ତିବ୍ବତୀୟ ଗୁରୁଙ୍କର ବୟସ 1000 ବର୍ଷରୁ ଅଧିକ ହେବ। ତୁମେ ବର୍ତ୍ତମାନ ଯାହା ଦେଖିଲ, ସେପରି ସରଳ କଥା ଛଳରେ ତାଙ୍କର ଏହି ସୁଗନ୍ଧ ପ୍ରସ୍ତୁତି କୌଶଳ ସେ ସବୁବେଳେ ପ୍ରଦର୍ଶନ କରନ୍ତି ନାହିଁ। ଶିଷ୍ୟ ଜଣକ ତାଙ୍କର ଗୁରୁଙ୍କ ପାଇଁ ଗର୍ବ ଅନୁଭବ କରୁଥିଲେ। ବିଭିନ୍ନ ଲୋକଙ୍କର ମତିଗତି ସହିତ ଖାପ ଖୁଆଇବା ପାଇଁ ତାଙ୍କର କୌଶଳ ସବୁ ଭିନ୍ନ ଭିନ୍ନ ହୋଇଥାଏ। ସେ ଏକ ଅଦ୍ଭୁତ ମନୁଷ୍ୟ। କଲିକତାର ବୁଦ୍ଧିଜୀବୀମାନଙ୍କ ମଧ୍ୟରୁ ଅନେକ ତାଙ୍କର ଶିଷ୍ୟ। ସେମାନଙ୍କ ସହିତ ନିଜକୁ ମିଶାଇ ସେମାନଙ୍କର ସଂଖ୍ୟା ବୃଦ୍ଧି ନ କରିବା ପାଇଁ ମୁଁ ମନେ ମନେ ସ୍ଥିର କଲି। ଆକ୍ଷରିକ ଭାବରେ ଜଣେ ଅଦ୍ଭୁତ ଗୁରୁ ମୋତେ ଭଲ ଲାଗେ ନାହିଁ। ଗନ୍ଧ ବାବାଙ୍କୁ ସୌଜନ୍ୟମୂଳକ ଧନ୍ୟବାଦ ଜଣାଇ ମୁଁ ବିନମ୍ର ଭାବରେ ବିଦାୟ ନେଲି। ଧୀରେ ସୁସ୍ଥେ ଘରକୁ ଫେରିବା ସମୟରେ ସେଦିନ ଘଟିଥିବା 3ଟି ଘଟଣା ଉପରେ ଚିନ୍ତା କଲି। ଆମ ଘର ଭିତରେ ପଶିବା ବେଳେ ମୋର ଭଉଣୀ ଉମା ମୋତେ ଭେଟିଲା। ତୁ ଅତର ଲଗାଇ ବେଶ୍ ଫେସନ୍ କରୁଛୁ ତ? କିଛି ନ କହି ମୋର ହାତ ଶୁଙ୍ଘିବା ପାଇଁ ତାକୁ ଇସାରା କଲି। କି ଆକର୍ଷଣୀୟ ଗୋଲାପର ସୁଗନ୍ଧ! ଏହା ଅସ୍ୱାଭାବିକ ଭାବରେ ତୀବ୍ର। ଅସ୍ୱାଭାବିକ ଭାବରେ ତୀବ୍ର, ଏହା ଭାବି ମୁଁ ନୀରବରେ ଯୌଗିକ ପ୍ରକ୍ରିୟାରେ ସୁଗନ୍ଧିତ ଫୁଲଟି ତାର ନାକ ପୁଡ଼ା ତଳେ ରଖିଲି। ସେ ଫୁଲଟିକୁ ଧରି ପକାଇ କହିଲା, ମୁଁ ଜୁଇ ଫୁଲକୁ ଖୁବ୍ ଭଲ ପାଏ। ଯେଉଁ ଫୁଲ ଗନ୍ଧହୀନ ବୋଲି ସେ ଭଲ ଭାବରେ ଜାଣେ, ସେଥିରୁ ଜୁଇର ଗନ୍ଧ ବାରମ୍ବାର ସେ ଶୁଙ୍ଘୁଥିବା ବେଳେ ତା ମୁହଁରେ ଗୋଟିଏ ହାସ୍ୟୋଦ୍ଦୀପକ ଆଶ୍ଚର୍ଯ୍ୟ ଭାବ ଖେଳିଗଲା। ମୋର ସନ୍ଦେହ ଥିଲା ଯେ ହୁଏତ ଗନ୍ଧ ବାବା ମୋ ଭିତରେ ଆତ୍ମସମ୍ମୋହନ ଭାବ ଉଦ୍ରେକ କରି ମୋତେ ଏପରି ପ୍ରଭାବିତ କରିଛନ୍ତି ଯେ ମୁଁ କେବଳ ସେପରି ଗନ୍ଧ ଆଗ୍ରହଣ କରିପାରିବି। କିନ୍ତୁ ଭଉଣୀର ପ୍ରତିକ୍ରିୟା ଦେଖି ମୋର ସେହି ସନ୍ଦେହ ଦୂର ହେଲା। ପରେ ମୋର ଜଣେ ବନ୍ଧୁ ଅଳକାନନ୍ଦଙ୍କଠାରୁ ଶୁଣିଲି ଯେ ଗନ୍ଧ ବାବାଙ୍କର ଏପରି ଶକ୍ତି ଅଛି ଯାହା ଲକ୍ଷ ଲକ୍ଷ ବୁବୁକ୍ଷୁ ଜନତାର ଥାଆନ୍ତା କି? ଅଳକାନନ୍ଦା ମୋତେ କହିଥିଲା, ବର୍ଦ୍ଧମାନରେ ଗନ୍ଧ ବାବାଙ୍କ ଘରେ 100 ଜଣ ଅତିଥିଙ୍କ ମଧ୍ୟରେ ମୁଁ ଥିଲି। ସେଦିନ ଗୋଟେ ବଡ଼ ଆନନ୍ଦର ଦିନ ଥିଲା। ଶୂନ୍ୟରୁ ନାନା ବସ୍ତୁ ଆଣିପାରିବାର କ୍ଷମତା ଅଛି ବୋଲି ଯୋଗୀଙ୍କର ଖ୍ୟାତି ଥିବାରୁ ମୁଁ ହସି ହସି କିଛି ଅଦିନିଆ ବାତାପି ଆଣିବା ପାଇଁ ତାଙ୍କୁ ଅନୁରୋଧ କଲି। କଦଳୀ ପତ୍ରରେ ଲଖାଯାଇଥିବା ଲୁଚିଗୁଡ଼ିକ ସଙ୍ଗେ ସଙ୍ଗେ ଫୁଲି ଉଠିଲା। ପ୍ରତ୍ୟେକ ଲୁଚି ଭିତରେ ଥିଲା ଛଡ଼ା ହୋଇଥିବା ବାତାପି। ମୁଁ ଖଣ୍ଡିଏ ଲୁଚି ଡରି ଡରି ଚାଖି ଦେଖିଲି ଯେ ତାହା ବେଶ୍ ସୁସ୍ୱାଦୁ ଥିଲା। ଗନ୍ଧ ବାବା କିପରି ବିଭିନ୍ନ ବସ୍ତୁ ସୃଷ୍ଟି କରିପାରୁଥିଲେ ତାହା ଆତ୍ମୋପଲବ୍ଧି ଦ୍ୱାରା ମୁଁ ବୁଝିପାରିଲି ବହୁ ବର୍ଷ ପରେ। କିନ୍ତୁ ହାଏ, ସେହି ଉପାୟରେ ପୃଥିବୀର ବୁବୁକ୍ଷୁ ଜନତାର ଶକ୍ତି ବହିର୍ଭୂତ। ମନୁଷ୍ୟର ସ୍ପର୍ଶ, ଦୃଷ୍ଟି, ସ୍ୱାଦ, ଶ୍ରବଣ, ଆଘ୍ରାଣ ପ୍ରଭୃତି ସ୍ନାୟୁକେନ୍ଦ୍ର ଉଦ୍ଦୀପକ ଉତ୍ତେଜନା ପ୍ରତି ପ୍ରତିକ୍ରିୟା ପ୍ରଦର୍ଶନ କରିଥାଏ। ସେହି ସ୍ନାୟୁକେନ୍ଦ୍ର ଉଦ୍ଦୀପକ ଉତ୍ତେଜନାଗୁଡ଼ିକ ଇଲେକ୍ଟ୍ରନ୍ ଓ ପ୍ରୋଟନ୍ ମଧ୍ୟରେ ସ୍ପନ୍ଦନର ଅସମାନତା ଯୋଗୁଁ ହିଁ ସୃଷ୍ଟି ହୋଇଥାଏ। କେତେକ ଯୋଗାଭ୍ୟାସ ଦ୍ୱାରା ଗନ୍ଧବାବା ସେହି ପ୍ରାଣଶକ୍ତି ସହିତ ନିଜର ଐକ୍ୟ ସ୍ଥାପନ କରି ପ୍ରାଣକଣିକାଗୁଡ଼ିକୁ ନିୟନ୍ତ୍ରଣ କରିପାରୁଥିଲେ। ସେମାନଙ୍କର ସ୍ପନ୍ଦନଶୀଳ ଗଠନ ପ୍ରଣାଳୀର ପୁନର୍ଗଠନ କରୁଥିଲେ ଏବଂ ଇପ୍ସିତ ବସ୍ତୁ ସବୁ ସୃଷ୍ଟି କରିପାରୁଥିଲେ। ତାଙ୍କର ସୁଗନ୍ଧ, ଫଳ ଏବଂ ଅନ୍ୟାନ୍ୟ ଅଦ୍ଭୁତ କୌଶଳ ଥିଲା ପାର୍ଥିବ ସ୍ପନ୍ଦନର ବାସ୍ତବ ରୂପାୟନ। ସେସବୁ ସମୂହନ ବିଦ୍ୟା ବଳରେ ଜାତ ଅନ୍ତଃସ୍ପନ୍ଦନ ନୁହେଁ। ନିଶ୍ଚେତକ ଔଷଧ ଦ୍ୱାରା ଯେଉଁମାନଙ୍କର ବିପଦଗ୍ରସ୍ତ ହେବାର ସମ୍ଭାବନା ଥାଏ, ସେମାନଙ୍କର ଛୋଟ ଧରଣର ଶଲ୍ୟ ଚିକିତ୍ସା ବେଳେ ଡାକ୍ତରମାନେ ଔଷଧ ରୂପେ ସମୂହନ ବିଦ୍ୟାର ପ୍ରୟୋଗ କରିଥାନ୍ତି। କିନ୍ତୁ ବାରମ୍ବାର ସମ୍ମୋହିତ ହେବା ବ୍ୟକ୍ତି ପକ୍ଷରେ କ୍ଷତିକାରକ। ନାସ୍ତିସୂଚକ ଏକ ମନସ୍ତାତ୍ତ୍ୱିକ ଅବସ୍ଥା ସୃଷ୍ଟି ହେବା ଫଳରେ ମସ୍ତିଷ୍କର କୋଷ ସବୁ ବିଶୃଙ୍ଖଳିତ ହୋଇଯାଏ। ସମ୍ମୋହନ ହେଲା ଅନ୍ୟର ଚେତନା ରାଜ୍ୟରେ ଅନଧିକାର ପ୍ରବେଶ। ଏହାର ସାମୟିକ ପ୍ରଭାବ ସହିତ ଈଶ୍ୱରାନୁଭୂତିର ସମ୍ପନ୍ନ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଦର୍ଶିତ ଚମତ୍କାରିତାର କୌଣସି ସାମଞ୍ଜସ୍ୟ ନାହିଁ। ପ୍ରକୃତ ମହାତ୍ମାମାନେ ସର୍ବଦା ଭଗବତ ସତ୍ତାରେ ଜାଗ୍ରତ। ସେମାନେ ସୃଜନଶୀଳ ମହାଜାଗତିକ ସ୍ୱପ୍ନଦ୍ରଷ୍ଟା। ପରମାତ୍ମାଙ୍କ ସହିତ ନିଜର ଇଚ୍ଛା ଶକ୍ତିକୁ ସମତାଳରେ ରଖି ଏହି ସ୍ୱପ୍ନ ଜଗତରେ ପରିବର୍ତ୍ତନ ଆଣନ୍ତି। ଗନ୍ଧବାବାଙ୍କ ଦ୍ୱାରା ପ୍ରଦର୍ଶିତ ଅଦ୍ଭୁତ କୌଶଳ ସବୁ ଚମତ୍କାର, କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିରୁ ସେସବୁ ମୂଲ୍ୟହୀନ। କେବଳ ଆମୋଦ ପ୍ରମୋଦ ଛଡ଼ା ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିବାରୁ ଈଶ୍ୱରଙ୍କର ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନରୁ ଏହା ଏକ ବିଚ୍ୟୁତି। ମହାତ୍ମାମାନେ ବାହ୍ୟାଡମ୍ବର ବିଭୂତି ପ୍ରଦର୍ଶନ ନିନ୍ଦା କରନ୍ତି। ପାରସ୍ୟର ମହାତ୍ମା ଆବୁ ସୟଦ ଜଳ, ବାୟୁ, ମହାକାଶ ଉପରେ ଅସାଧାରଣ ଶକ୍ତିର ଅଧିକାରୀ ହୋଇଥିବା ଯୋଗୁଁ ଗର୍ବ କରୁଥିବା ଫକୀରମାନଙ୍କୁ ଉପହାସ ଏବଂ ଲଘୁ ଭର୍ସନା କରି କହିଥିଲେ, ପାଣିରେ ବେଙ୍ଗ ମଧ୍ୟ ଶାନ୍ତିରେ ରହେ, କୁଆ ଓ ଶାଗୁଣା ଆକାଶରେ ଅନାୟାସରେ ଉଡ଼ନ୍ତି। ସୈତାନ ଏକ ସମୟରେ ଉଭୟ ପୂର୍ବ ଏବଂ ପଶ୍ଚିମ ଦିଗରେ ରହିପାରେ। ଯିଏ ତାର ସାଙ୍ଗସାଥିମାନଙ୍କ ମଧ୍ୟରେ ରହିଥିଲେ ମଧ୍ୟ ଧର୍ମପଥରେ ଥାଏ, କିଣାବିକା କରୁଥିଲେ ମଧ୍ୟ ମୁହୂର୍ତ୍ତକ ପାଇଁ ଭଗବାନଙ୍କୁ ଭୁଲେ ନାହିଁ, ସେ ହିଁ ପ୍ରକୃତ ମଣିଷ। ଅନ୍ୟ ଏକ ଅବସରରେ ଧାର୍ମିକ ଜୀବନ ଉପରେ ନିଜର ମତବ୍ୟକ୍ତ କରି ଏହି ବିଖ୍ୟାତ ପାରସ୍ୟ ଗୁରୁ କହିଥିଲେ, ତୁମର ମଥା ଭିତରେ ଯାହା ଅଛି, ସ୍ୱାର୍ଥପୂର୍ଣ୍ଣ କାମନା, ଉଚ୍ଚ ଅଭିଳାଷ ଆଦି, ସେସବୁକୁ ବାହାର କରିଦିଅ। ତୁମର ହାତରେ ଯାହା ଅଛି ମୁକ୍ତ ଭାବରେ ଦାନ କର ଏବଂ ଦୁର୍ଦ୍ଦିନର ଆଘାତରେ କେବେ ପଛଘୁଞ୍ଚା ଦିଅ ନାହିଁ। କାଳୀଘାଟ ମନ୍ଦିରର ନିରପେକ୍ଷ ସାଧୁ କିମ୍ବା ତିବ୍ବତରେ ଶିକ୍ଷାପ୍ରାପ୍ତ ଯୋଗୀ କେହି ଗୁରୁଲାଭ ପାଇଁ ମୋର ପିପାସା ଉପଶମ କରିପାରିଲେ ନାହିଁ। ତାଙ୍କର ପରିଚୟ ପାଇଁ ମୋ ହୃଦୟ କୌଣସି ଶିକ୍ଷକର ଆବଶ୍ୟକତା ଅନୁଭବ କରିପାରିନଥିଲା। ତାହା ସ୍ୱତଃପ୍ରବୃତ ଭାବରେ ଚିତ୍କାର କରିଥିଲା, ସାବାସ୍। ଅନ୍ତରର ନିସ୍ତବ୍ଧତା ମଧ୍ୟରୁ ଆସିଥିବାରୁ ଏହା ନିଶ୍ଚିତ ଭାବେ ଦୃଢ଼ତାର ସହିତ ପ୍ରତିଧ୍ୱନିତ ହୋଇଥିଲା। ଅବଶେଷରେ ମୁଁ ଯେତେବେଳେ ମୋର ଗୁରୁଦେବଙ୍କର ସାକ୍ଷାତ ଲାଭ କଲି, ସେତେବେଳେ ସେ ମୋତେ ଶିଖାଇଲେ ଯେ କେବଳ ଦୃଷ୍ଟାନ୍ତର ମହନୀୟତା ହିଁ ପ୍ରକୃତ ମନୁଷ୍ୟର ପରିମାପକ।